ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ 280 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ଝାଡ଼ଖଣ୍ଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଜାରି. କେରଳ ହାଇକୋର୍ଟରେ 5 ଜଣ ନୂଆ ଅତିରିକ୍ତ ବିଚାରପତିଙ୍କ ଶପଥ ଗ୍ରହଣ. ଦୀପାବଳି ଏବଂ ଛଟ୍ ପର୍ବ ଅବସରରେ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା ଏବଂ ଦୀପାବଳି ଉପଲକ୍ଷେ ଆମେରିକାର ନ୍ୟୁୟର୍କ ସିଟି ସ୍କୁଲ୍ଗୁଡ଼ିକରେ ନଭେମ୍ବର 1ରେ ଛୁଟି ଘୋଷଣା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟର ଏକତା ନଗରଠାରେ 280 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ. ଏହି ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ ଭିଭିଭୂମିକୁ ବୃଦ୍ଧି କରିବା ଏବଂ ନିରନ୍ତର ବିକାଶକୁ ତ୍ୱରାନ୍ୱିତ କରିବ. ପ୍ରଧାନମନ୍ତ୍ରୀ ଆରମ୍ଭ 6.0ର 99ତମ କମନ୍ ଫାଉଣ୍ଡେସନ ପାଠ୍ୟକ୍ରମରେ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରିବେ. ଚଳିତ ବର୍ଷର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆତ୍ମନିର୍ଭର ଓ ବିକଶିତ ଭାରତ ପାଇଁ କାର୍ଯ୍ୟ ଖସଡ଼ା. ଏହି ପାଠ୍ୟକ୍ରମରେ ଭାରତ 16 ପ୍ରଶାସନିକ ସେବା ଏବଂ ଭୁଟାନ୍ର 3 ପ୍ରଶାସନିକ ସେବାର 653 ଜଣ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି. ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି. ଶ୍ରୀ ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟ୍ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ. ଏକତା ଦିବସ ଶପଥପାଠ ଉତ୍ସବରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ଏକତା ଦିବସ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ. ଝାଡ଼ଖଣ୍ଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଜାରି ରହିଛି. ଏହି ପର୍ଯ୍ୟାୟ ନିମନ୍ତେ 634 ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ଦ୍ୱିତୀୟ ପର୍ଯ୍ୟାୟରେ 38 ବିଧାନସଭା ଆସନ ପାଇଁ ଆସନ୍ତା ମାସ 20 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ଏହି ପର୍ଯ୍ୟାୟ ନିର୍ବାଚନ ନିମନ୍ତେ 743 ନାମାଙ୍କନ ପତ୍ର ବୈଧ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 43 ବିଧାନସଭା ମଣ୍ଡଳୀ ପାଇଁ ଆସନ୍ତା ମାସ 13 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଆଚରଣ ବିଧି ଘୋଷଣା ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କାର୍ଯ୍ୟବେଳେ ପ୍ରାୟ 103 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ ଦ୍ରବ୍ୟ ଏବଂ ଟଙ୍କା ଜବତ କରାଯାଇଛି। ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ 29 ମାମଲା ଦାୟର କରାଯାଇଛି। ରାଜ୍ୟରେ ଅବାଧ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ନକ୍ସଲ ଉପଦ୍ରତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଝାଡ଼ଖଣ୍ଡର ପାଲାମୁ ଜିଲ୍ଲା ଅନ୍ତର୍ଗତ ପାଙ୍କେ ଥାନା ଅଞ୍ଚଳରେ 3 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ବିଶ୍ୱ ଏକତା ଦିବସ 2024 ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ ଏକତା ଶପଥପାଠ କରିଛନ୍ତି। ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ, ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର 31 ତାରିଖରେ ବିଶ୍ୱ ଏକତା ଦିବସ ପାଳିତ ହୋଇଆସୁଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନୀତି ଓ ଆଦର୍ଶକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ତାଙ୍କର ଦୂରଦୃଷ୍ଟି ଏବଂ ନେତୃତ୍ୱ ସଂଗଠିତ ଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱ ଏବଂ ଆଦର୍ଶକୁ ଅନୁସରଣ କରି ଏକ ଭାରତ ଶ୍ରେଷ୍ଠ ଭାରତର ମୂଳଦୁଆ ସ୍ଥାପିତ କରାଯାଇଛି। ଜାତୀୟ ଏକତା ଦ୍ୱାରା ଏକ ବିକାଶଶୀଳ ଏବଂ ସଂଗଠିତ ସମାଜ ଗଠନ ହେବା ଉପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗୁରୁତ୍ୱ ପ୍ରଦାନ କରିଥିଲେ। ଅନନ୍ୟ ଭାରତ ଗଠନ ନିମନ୍ତେ ଦେଶବାସୀଙ୍କର କାର୍ଯ୍ୟ ଏବଂ ନୀତିରେ ସମାବେଶୀ ମନୋଭାବ ରହିବା ଆମର ମିଳିତ ଦାୟିତ୍ୱ ହେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ ଗତ 1 ବର୍ଷ ମଧ୍ୟରେ 900 ଉଦ୍ଧାର କାର୍ଯ୍ୟରେ ସଫଳତା ହାସଲ କରିଛି ଏବଂ 3000 ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ରକ୍ଷା କରିପାରିଛି। ନୂଆଦିଲ୍ଲୀରେ ଶହୀଦ ସ୍କୃତି ସମାରୋହ ପାଳନ ଅବସରରେ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସେ ଏହା କହିଛନ୍ତି। ଶ୍ରୀ ମୋହନ କହିଛନ୍ତି, ଏନ୍ଡିଆର୍ଏଫ୍ ଦେଶବାସୀଙ୍କର ବିଶ୍ୱାସର ପ୍ରତୀକ ଭାବେ ସମ୍ପ୍ରତି ଉଦ୍ରେକ ହୋଇଛି। ଉତ୍ତରାଖଣ୍ଡ, ୱାୟାନାଡ଼ା, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମ୍ରେ ଜରୁରୀକାଳୀନ ସ୍ଥିତିରେ ଏନ୍ଡିଆର୍ଏଫ୍ର କର୍ମଚାରୀମାନେ ସାହସିକତାର ସହ କାର୍ଯ୍ୟ କରିଥିବା ଶ୍ରୀ ମୋହନ କହିଛନ୍ତି। ଦେଶ ଶହୀଦମାନଙ୍କର ସାହସ ଏବଂ ପ୍ରତିବଦ୍ଧତାକୁ ସର୍ବଦା ସ୍କରଣ କରିବ ବୋଲି ସେ କହିଛନ୍ତି। କେରଳ ହାଇକୋର୍ଟରେ ଆଜି ପାଞ୍ଚ ଜଣ ନୂଆ ଅତିରିକ୍ତ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ପରିସରରେ ଆଜି ସକାଳେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ନୀତିନ ଜାମଦାର ନୂତନ ବିଚାରପତିମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ନୂତନ ବିଚାରପତିମାନେ ହେଲେ ପି କୃଷ୍ଣକୁମାର, କେଭି ଜୟକୁମାର, ଏସ୍ ମୁରଲୀକ୍ରିଷ୍ଣ, ଜୋବିନ୍ ସେବାଷ୍ଟେନ୍ ଏବଂ ପିଭି ବାଲକ୍ରିଷ୍ଣନ। ଏହାଫଳରେ କେରଳ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା 45କୁ ବୃଦ୍ଧି ପାଇଛି। ଦୀପାବଳି ଏବଂ ଛଟ୍ ପର୍ବ ଅବସରରେ ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରେଳବାଇ ପକ୍ଷରୁ ଗତବର୍ଷ ତୁଳନାରେ 2500 ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ବର୍ଷ ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା 7000କୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି। ଗତବର୍ଷ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସଂଖ୍ୟା 4500 ରହିଥିଲା। ଶ୍ରୀ ବୈଷ୍ଣବ କହିଛନ୍ତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଯୋଗୁଁ ଦୈନିକ ପ୍ରାୟ 2,00,000 ଅତିରିକ୍ତ ଯାତ୍ରୀ ଯାତାୟତ କରିପାରିବେ। ପାର୍ବଣ ଋତୁରେ ଯାତ୍ରୀମାନଙ୍କୁ ନିରନ୍ତର ଏବଂ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳ ଷ୍ଟେସନ୍ମାନଙ୍କରେ ଅତିରିକ୍ତ ଟିକେଟ୍ କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ସେହିପରି ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍, ଇନ୍କ୍ୱାରି କାଉଣ୍ଟର, ପାନୀୟ ଜଳ ଯୋଗାଣ ଏବଂ ମୋବାଇଲ୍ ଟଏଲେଟ୍ର ବ୍ୟବସ୍ଥା କରାଯାଇଛି। ରେଳବାଇ ପକ୍ଷରୁ ସୁରକ୍ଷା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଚଳିତ ବର୍ଷ 30% ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ଦୀପାବଳି ପାଳନ ସମୟରେ ବାଣ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ ରାଜଧାନୀ ଦିଲ୍ଲୀର ପ୍ରମୁଖ ହସ୍କିଟାଲ୍ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାମ ମନୋହର ଲୋହିଆ ହସ୍କିଟାଲ୍ରେ ଏମ୍ସ ଏବଂ ସଫଦରଜଙ୍ଗ ହସ୍କିଟାଲ୍ରେ ଜରୁରୀକାଳୀନ ୱାର୍ଡ ସହ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ହସ୍କିଟାଲ୍ଗୁଡ଼ିକରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁତୟନ ହୋଇଛନ୍ତି। ଆକାଶବାଣୀ ନ୍ୟୁଜ୍କୁ ସାକ୍ଷାତକାର ଦେଇ ଆର୍ଏମ୍ଏଲ୍ ହସ୍କିଟାଲ୍ର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସମୀର ଭଟ୍ଟାଚାର୍ଯ୍ୟ କହିଛନ୍ତି ଅଗ୍ନିକାଣ୍ଡ ରୋଗୀଙ୍କ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପ୍ରାୟ 15 ଶଯ୍ୟା ଖାଲି କରାଯାଇଛି। ବାଣ ବ୍ୟବହାର ସମୟରେ ସତର୍କ ରହିବାକୁ ଦିଲ୍ଲୀ ଏମ୍ସ ବର୍ନ ବିଭାଗର ମୁଖ୍ୟ ଡାକ୍ତର ମନୀଷ ସିଂହଲ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଶରୀରର ପୋଡ଼ିଥିବା ସ୍ଥାନକୁ ପାଣିରେ ଧୋଇଦେଇ ଓଦା କପଡ଼ା ଗୁଡ଼ାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି। ଦୀପାବଳି ଅବସରରେ ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ସର୍ବବୃହତ୍ ଭବ୍ୟ ଦୀପୋହବ ଦେଖିବାକୁ ମିଳିବ। ଉତ୍ତରପ୍ରଦେଶ ସରକାର ଏହି ଉତ୍ସବକୁ ଗିନିସ୍ ୱାର୍ଲଡ ରେକର୍ଡରେ ସ୍ଥାନିତ କରିବା ଲକ୍ଷ୍ୟରେ ଅଯୋଧ୍ୟା ନଗରୀର 55 ଘାଟରେ 25 ଅଧିକ ଦୀପ ପ୍ରଜ୍ୱଳନର ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏବଂ ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏହି ଉତ୍ସବରେ ଯୋଗଦେବେ। ଆମେରିକାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବଜାୟ ରଖିବା ଉଦ୍ଦେଶ୍ୟରେ ଦୀପାବଳି ଉତ୍ସବ ପାଳନ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗର୍ସିଟି ଦୀପାବଳି ପାଳନ ଉତ୍ସବକୁ ପ୍ରଶଂସା କରିଛନ୍ତି। ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ନଭେମ୍ବର 1 ହିନ୍ଦୁ ପର୍ବ ଦୀପାବଳି ପାଳନ ପରିପ୍ରେକ୍ଷୀରେ ନ୍ୟୁୟର୍କ ସିଟିର ସମସ୍ତ ସ୍କୁଲ୍ ବନ୍ଦ କରାଯିବ। ପ୍ରଥମଥର ଲାଗି ନ୍ୟୁୟର୍କ ସିଟି ସ୍କୁଲ୍ଗୁଡ଼ିକରେ ଦୀପାବଳି ଉପଲକ୍ଷେ ଛୁଟି ଘୋଷଣା କରାଯାଇଛି। ସ୍ଥାନୀୟ ଭାରତୀୟ ବଂଶୋଦ୍ଭବ ସମୁଦାୟଙ୍କ ଅନୁରୋଧ କ୍ରମେ ନ୍ୟୁୟର୍କ ସିଟିର ମେୟର ମିଷ୍ଟର ଏରିକ୍ ଆଡାମ୍ ଏହି ଛୁଟି ଘୋଷଣା କରିଛନ୍ତି। ଗତ 28 ହ୍ୱାଇଟ୍ ହାଉସ୍ଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ୍ ଦୀପାବଳି ଉତ୍ସବ ପାଳନ କରିଥିଲେ। ଜାମ୍ମୁର ଅଖନୁର ସେକ୍ଟର ଅନ୍ତର୍ଗତ ବାତଲ ଅଞ୍ଚଳରୁ ସୁରକ୍ଷା ବାହିନୀର ଯବାନମାନେ ବହୁ ପରିମାଣରେ ଅସ୍ତ୍ରଶସ୍ତ ଜବତ କରିଛନ୍ତି। ଗତକାଲି ସେନାବାହିନୀର ଯବାନ ଏବଂ 3 ସଶସ୍ତ ସନ୍ତାସବାଦୀମାନଙ୍କ ମଧ୍ୟରେ ସଂଘର୍ଷ ପରେ ସେହି ଅଞ୍ଚଳରେ ଯାଞ୍ଚ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ସୁରକ୍ଷା ବାହିନୀର ଯବାନମାନେ ତଲାସୀ ବେଳେ ଗୋଟିଏ M4 କାର୍ବାଇନ୍, AK-47 ରାଇଫଲ, ମାଗାଜିନ୍, ଗ୍ରେନେଡ୍ ଏବଂ ବହୁ ପରିମାଣର ଅସ୍ତ୍ରଶସ୍ତ ଜବତ କରିଛନ୍ତି। ଏଥିସହିତ ସୋଲାର ପ୍ୟାନେଲ, ସାଟେଲାଇଟ୍ ଫୋନ୍, ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶ ଆଦି ଜବତ ହୋଇଛି। ସନ୍ତାସବାଦୀମାନଙ୍କ ଅନୁପ୍ରବେଶରେ ରହିଥିବା ବିରାଟ ଷଡ଼ଯନ୍ତ୍ରର ତର୍ଜମା କରାଯିବା ସହ ସେହି ଅଞ୍ଚଳରେ ତଦନ୍ତ କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ 280 ଅଧିକ ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଝାଡ଼ଖଣ୍ଡ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଜାରି। କେରଳ ହାଇକୋର୍ଟରେ 5 ନୂଆ ଅତିରିକ୍ତ ବିଚାରପତିଙ୍କ ଶପଥ ଗ୍ରହଣ। ଦୀପାବଳି ଏବଂ ଛଟ୍ ପର୍ବ ଅବସରରେ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା ଏବଂ ଦୀପାବଳି ଉପଲକ୍ଷେ ଆମେରିକାର ନ୍ୟୁୟର୍କ ସିଟି ସ୍କୁଲ୍ଗୁଡ଼ିକରେ ନଭେମ୍ବର 1 ଛୁଟି ଘୋଷଣା। ସମ୍ବାଦ ଶେଷ ହେଲା।